ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ମଣିଷର ସେବା କରିବା ହିଁ ସର୍ବଶ୍ରେଷ୍ଠ ଧର୍ମ, ଆଉ ସେଇ ଆଦର୍ଶରେ ଗଢ଼ା ଆମରି ସଂଗଠନ ଉତ୍କଳମଣି ନିଃସ୍ୱାର୍ଥ ସେବା ସଂଗଠନ।
ଗୋପବନ୍ଧୁ ଆମ ଜାତିର ସେଟେକ, ଉତ୍କଳ ମାଟିର ଯୋଗ୍ୟତମ ସୁତ, ଗୋପବନ୍ଧୁ ଆମ ଜାତିର ସେଟେକ। ଦେଶ ସେବା ପାଇଁ ତାଙ୍କ ଅବଦାନ, ନିଜ ପୁଅକୁ ବି ଦେଲେ ବଳିଦାନ, ତାଙ୍କ ଆଦର୍ଶରେ ଗଢ଼ା ଏଇ ସଂଗଠନ ଆମ ନିଃସ୍ୱାର୍ଥ ସେବା ସଂଗଠନ। ଆମ ନିଃସ୍ୱାର୍ଥ ସେବା ସଂଗଠନ, ଆମ ନିଃସ୍ୱାର୍ଥ ସେବା ସଂଗଠନ। ଗରିବ ମୁହରେ ଦିଏ ସେ ଆହାର, କରେ ନାହିଁ ଭେଦଭାବ, ରକ୍ତ ଦେଇ ସେ ଜୀବନ ବଞ୍ଚାଏ, କାନ୍ଧେ ବହିନି ଏ ସବ। ଦେଶର ହିତରେ ଶିକ୍ଷାର ଉନ୍ନତି, ଘରେ ଘରେ ଆଜି ଶୁଭେ, ସେଇ ଅଭାବକୁ ପୂରଣ ସେ କରେ ନିଜ ତ୍ୟାଗ ଅନୁଭବେ। ଝୁରେ ଏଇ ପ୍ରଦେଶ, ଝୁରେ ଆମ ସନ୍ତାନ, ଓ ଝୁରେ ଏଇ ପ୍ରଦେଶ, ଝୁରେ ଆମ ସନ୍ତାନ, ତାଙ୍କ ଆଦର୍ଶରେ ଗଢ଼ା ଏଇ ସଂଗଠନ ଆମ ନିଃସ୍ୱାର୍ଥ ସେବା ସଂଗଠନ। ଆମ ନିଃସ୍ୱାର୍ଥ ସେବା ସଂଗଠନ, ଆମ ନିଃସ୍ୱାର୍ଥ ସେବା ସଂଗଠନ। ପରିବେଶ ହବ ସବୁଜ ସୁନ୍ଦର, କରିଲେ ବୃକ୍ଷରୋପଣ, କଥାରେ ନୁହେଁ କାମରେ ଦେଖାଉ ଏଇ ଆମ ସ୍ୱାଭିମାନ। ଦୁଃଖୀର ହାତକୁ ଧରି ସବୁବେଳେ କରୁଥାଉ ତାଙ୍କ ସେବା, ନିରାଶା ମନରେ ଆଶା ସେ ଫୁଟାଇ କରୁ ମାନବର ସେବା। ଝୁରେ ଗରିବ ମନ, ଝୁରେ ଆମ ସନ୍ତାନ, ହୋ ଝୁରେ ଗରିବ ମନ, ଝୁରେ ଆମ ସନ୍ତାନ, ତାଙ୍କ ଆଦର୍ଶରେ ଗଢ଼ା ଏଇ ସଂଗଠନ ଆମ ନିଃସ୍ୱାର୍ଥ ସେବା ସଂଗଠନ। ଆମ ନିଃସ୍ୱାର୍ଥ ସେବା ସଂଗଠନ, ଆମ ନିଃସ୍ୱାର୍ଥ ସେବା ସଂଗଠନ। ଉତ୍କଳ 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 ଆମ ଉତ୍କଳ ଉତ୍କଳ।